ओम शांति। 19/6/2026 रातह मुरली मीठे बच्चे शिव बाबा तुमर फूल इत्यादि स्वीकार करी पारिबे नाही, काहेकि ना से पूज्य बा पुजारी हेउ नाहंती। तुम मानंकु मध्य संगम जुगरे फूल हार पिंधिबार नाही। प्रश्न, भविष्यत राज्य सिंहासनर अधिकारी केउ माने होइथांती? उत्तर, जो माने वर्तमान माता पितांकर हृदय सिंहासन उपरे विजय प्राप्त करुछंती, सेही माने ही भविष्यतरे राज्य सिंहासनर अधिकारी हेबे। तेणु एहा मध्य आश्चर्यर कथा जे पिला माने माता पितांक उपरे मध्य विजय प्राप्त करुछंती, परिश्रम करी माता पितांक ठारो मध्य आगकु चली जाउछंती। गीत छोड़ भी दे आकाश सिंहासन। ओम शांति। मीठा मीठा विच्छेदी संतान माने गीत सुनिले, एही गीत द्वारा सर्वव्यापीर ज्ञान तो उड़ी जाउछे। मने पकाउछंती एबे भारत बहुत दुखी हुई जाइछे, ड्रामा अनुसारे एही सबु गीत रचना करा जाइछे, किंतु दुनियार लोके जानी नाहंती। बाबा आसुछंती पतित मानंको पवित्र करिबा पाई अथवा दुखी मानंको दुखरु मुक्त करी सुख देवा पाई। पिला माने जानी गलेनी सही पिता आसीछंती, पिला मानंको बाबांकर परिचय मिली जाइछे। बाबा स्वयं बसी बताउछंती जे मु साधारण शरीर रे प्रवेश करी सारा सृष्टिर आदि मध्य अंतर रहस्य सुनाउछे। सृष्टि गोटिए, केवल एहा नुआ एवं पुरुणा होइथाए। जेपरी शरीर पिला बेले नुआ होइथाए पुणी पुरुणा होइ जाइथाए, नुआ शरीर पुरुणा शरीर दुईटी अलगा शरीर तो कहि पारिबा नाही। शरीर गोटिए, केवल नुआरु पुरुणा होइथाए। सेहिपरी दुनिया मध्य गोटिए ही अटे, नुआरु एबे पुरुणा हेउछे। नुआ केबे थिला ए कथा केही कहि पारिबे नाही। बाबा आसी बुझाउछंती पिला माने जेबे नुआ दुनिया थिला त एही भारत नुआ थिला, ताकु सत्य युग कुहा जाउथिला। सेही भारत पुणि पुरुणा होइ जाइछे, एहाको पुरुणा दुनिया कुहा जाउछे। नुआ दुनियारु पुणि पुरुणा हेउछे, पुनर्बार एहा नुआ निश्चिंत हेब। पिला माने नुआ दुनियारो साक्षात्कार करिछंते। अच्छा, सही नुआ दुनियारो मालिक किए थिले? वास्तवरे एही लक्ष्मी नारायण थिले, आदि सनातन देवी देवता सही दुनियारो मालिक थिले। ए कथा बाबा पिला मानंकु बुझाउछंते। बाबा कहुछंते एबे निरंतर एही कथा स्मरण कर। बाबा परम धामरु आमको पाठ पढ़ाइबा पाई राजयोग सिखाइबा पाई आसीछंती। समस्त महिमा सही जणंकर अटे, ब्रह्मांकर किछि हेले महिमा नाही। एही समय रे समस्ते तुच्छ बुद्धि अटंती, किछि हेले बुझु नाहंती, सेथि पाई मु आसुछे। तेबे तो गीत मध्य रचना करा जाइछे, एथिरु सर्वव्यापीर ज्ञान तो उड़ी जाइछे। प्रत्येकंकर निज निजर अभिनय रहिछे। बाबा बारंबार कहुछंती देह अभिमान त्याग करी तुमे आत्म अभिमानी हुओ एवं कर्मेन्द्रिय द्वारा शिक्षा धारण कर। जदियो एही ब्रह्मा बाबा चलाबुला करुथिबार देखुछ, किंतु शिव बाबा को मने पकाओ। एपरी भाव जे शिव बाबा ही सबु किछि करुछंती, ब्रह्मा करु नाहंती। जदियो ब्रह्मांकर रूप एही आखि द्वारा देखा जाउछे, तुमर बुद्धि शिव बाबांको आड़कु जीवा दरकार। शिव बाबा न थिले एहांकर आत्मा एहांकर शरीर कोनोसी कामर नुहे। सर्वदा भाव जे एहांकर शरीर रे शिव बाबा अछंती, सिए एहांक द्वारा पाठ पढ़ाउछंती। ब्रह्मा तुमर शिक्षक नुहंती, ଶିବ ବାବା ପରମ ଶିକ୍ଷକ ଅଟନ୍ତି, ତେଣୁ ତାଙ୍କୁ ମନେ ପକାଇବାକୁ ହେବ। କେବେ ହେଲେ ବି ଶରୀରକୁ ସ୍ମରଣ କର ନାହିଁ, ବୁଦ୍ଧି ଯୋଗ ଶିବ ବାବାଙ୍କ ସହିତ ଲଗାଇବାକୁ ହେବ। ପିଲାମାନେ ମନେ ପକାଉଛନ୍ତି, ପୁଣି ଥରେ ଆସି ଜ୍ଞାନ ଯୋଗ ଶିଖାଅ। ପରମ ପିତା ପରମାତ୍ମାଙ୍କର ବ୍ୟତୀତ କେହି ରାଜଯୋଗ ଶିଖାଇ ପାରିବେ ନାହିଁ। ପିଲାମାନଙ୍କ ବୁଦ୍ଧିରେ ଅଛି ଯେ ସେହି ଶିବ ବାବା ବସି ଗୀତାର ଜ୍ଞାନ ଶୁଣାଉଛନ୍ତି, ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଇଥାଏ। ସୁଖ ଧାମରେ ଏହି ଜ୍ଞାନର ଦରକାର ହିଁ ନାହିଁ, ରାଜଧାନୀ ସ୍ଥାପନ ହୋଇଗଲା, ତେଣୁ ସଦ୍ଗତି ହୋଇଯାଇଥାଏ। ଜ୍ଞାନ ଦିଆଯାଇଥାଏ ଦୁର୍ଗତିରୁ ସଦ୍ଗତି ମିଳିବା ପାଇଁ, ଆଉ ସେ ସବୁ ତ ହେଲା ଭକ୍ତି ମାର୍ଗର କଥା। ମନୁଷ୍ୟ ଜପ ତପ ଦାନ ପୁଣ୍ୟ ଆଦି ଯାହା କିଛି କରୁଛନ୍ତି ସବୁ ଭକ୍ତି ମାର୍ଗର କଥା, ଏହାଦ୍ୱାରା ମୋତେ କେହି ପାଇପାରିବେ ନାହିଁ। ଆତ୍ମାର ଡେଣା କଟିଯାଇଛେ, ସମସ୍ତେ ପଥର ବୁଦ୍ଧି ହୋଇଯାଇଛନ୍ତି, ପଥରରୁ ପୁଣି ପାରସ କରିବା ପାଇଁ ମୋତେ ଆସିବାକୁ ପଡୁଛେ। ବାବା କହୁଛନ୍ତି, ଏବେ ଯେତେ ମନୁଷ୍ୟ ରହିଛନ୍ତି ସୋରିଷ ଭଳି ସଂସାର ଭଳି ହୋଇ ରହିଛନ୍ତି, ଏବେ ସମସ୍ତେ ବିନାଶ ହୋଇଯିବେ। ସତ୍ୟ ଯୁଗରେ ତ ଏତେ ମନୁଷ୍ୟ ରହିବେ ନାହିଁ, ନୂଆ ଦୁନିଆରେ ବୈଭବ ବହୁତ ରହିବ ଏବଂ ମନୁଷ୍ୟ କମ୍ ରହିବେ। ଏଠାରେ ତ ଏତେ ମନୁଷ୍ୟ ଅଛନ୍ତି ଯେ ଖାଇବାକୁ ବି ମିଳୁନାହିଁ, ପୁରୁଣା ମରୁଭୂମି ଜମି ରହିଛେ ଯାହା ପୁଣି ନୂଆ ହୋଇଯିବ, ସେଠାରେ ସବୁକିଛି ନୂଆ ହିଁ ହେବ। ତାର ନାଁ ହିଁ କେତେ ସୁନ୍ଦର, ମଧୁର, ହେବିନ୍, ବହିଷ୍, ଦେବତାମାନଙ୍କର ନୂଆ ଦୁନିଆ। ପୁରୁଣାକୁ ଭାଙ୍ଗି ନୂଆ ଘର କରିବାକୁ ମନ ହୋଇଥାଏ ନା, ବର୍ତ୍ତମାନ ହେଉଛି ନୂଆ ଦୁନିଆ, ସ୍ୱର୍ଗକୁ ଯିବାର କଥା। ଏଠାରେ ପୁରୁଣା ଶରୀରର କୌଣସି ମୂଲ୍ୟ ନାହିଁ, ଶିବ ବାବାଙ୍କର ତ କୌଣସି ଶରୀର ନାହିଁ। ପିଲାମାନେ କହୁଛନ୍ତି ବାବାଙ୍କୁ ହାର ପିନ୍ଧାଇବୁ, କିନ୍ତୁ ଯଦି ବ୍ରହ୍ମାଙ୍କୁ ହାର ପିନ୍ଧାଇବ ତେବେ ତୁମର ବୁଦ୍ଧି ଯୋଗ ଏହାଙ୍କ ସହିତ ଲାଗିଯିବ। ଶିବ ବାବା କହୁଛନ୍ତି ହାରର ଆବଶ୍ୟକତା ନାହିଁ, ତୁମେ ହିଁ ପୂଜ୍ୟ ହେଉଛ, ପୂଜାରୀ ମଧ୍ୟ ତୁମେ ହେଉଛ, ନିଜେ ହିଁ ପୂଜ୍ୟ ପୁଣି ନିଜେ ହିଁ ପୂଜାରୀ ହେଉଛ, ତେଣୁ ନିଜର ଚିତ୍ରକୁ ହିଁ ପୂଜା କରିବାରେ ଲାଗି ପଡ଼ିଛନ୍ତି। ବାବା କହୁଛନ୍ତି ମୁଁ ନା ପୂଜ୍ୟ ହେଉଛି ନା ଏଥିରେ ଫୁଲ ଆଦିର ଦରକାର ଅଛି, ମୁଁ କାହିଁକି ଏହାକୁ ପିନ୍ଧିବି, ସେଥିପାଇଁ କେବେ ଫୁଲ ମାଳା ଆଦି ନେଉନାହିଁ। ତୁମେ ପୂଜ୍ୟ ହେଉଛ, ପୁଣି ଯେତେ ଇଚ୍ଛା ସେତେ ଫୁଲ ପିନ୍ଧି ପାରିବ, ମୁଁ ତ ତୁମ ସନ୍ତାନମାନଙ୍କର ସବୁଠାରୁ ପ୍ରିୟ ଆଜ୍ଞାକାରୀ ପିତା ଅଟେ, ଶିକ୍ଷକ ମଧ୍ୟ ଅଟେ, ସେବାଧାରୀ ମଧ୍ୟ ଅଟେ। ବଡ଼ ବଡ଼ ରାଜକୀୟ ଲୋକେମାନେ ଦସ୍ତଖତ କରିବା ସମୟରେ ଲେଖିଥାନ୍ତି ମିଣ୍ଟୋ, କର୍ଜନ ଆଦି, ସେମାନେ ନିଜକୁ କେବେ ହେଲେ ଲର୍ଡ ବୋଲି ଲେଖିନଥାନ୍ତି। ଏଠାରେ ତ ଶ୍ରୀ ଲକ୍ଷ୍ମୀ ନାରାୟଣ ଶ୍ରୀ ଅମୁକ ବୋଲି ଲେଖୁଛନ୍ତି, ଏକଦମ ଶ୍ରୀ ଅକ୍ଷର ଲେଖିଦେଉଛନ୍ତି, ତେଣୁ ବାବା ବସି ବୁଝାଉଛନ୍ତି ଏବେ ଏହି ଶରୀରକୁ ମନେ ପକାଅ ନାହିଁ, ନିଜକୁ ଆତ୍ମା ନିଶ୍ଚୟ କର ଏବଂ ବାବାକୁ ମନେ ପକାଅ। ଏହି ପୁରୁଣା ଦୁନିଆରେ ଆତ୍ମା ଏବଂ ଶରୀର ଉଭୟ ହିଁ ପତିତ ଅଟେ। ସୁନା 9 କ୍ୟାରେଟ୍ ହେବ ତ ଅଳଙ୍କାର ମଧ୍ୟ 9 କ୍ୟାରେଟ୍ର ହେବ, ସୁନାରେ ହିଁ ଖାଦ ମିଶିଥାଏ। ଆତ୍ମାକୁ କେବେ ହେଲେ ନିର୍ଲେପ ଭାବିବା ଉଚିତ ନୁହେଁ, ବର୍ତ୍ତମାନ ହିଁ ତୁମକୁ ଏହି ଜ୍ଞାନ ମିଳୁଛି, ତୁମେ ଅଧାକଳ୍ପ 21 ଜନ୍ମ ପାଇଁ ପ୍ରାରବ୍ଧ ପାଉଛ, ତେଣୁ କେତେ ପୁରୁଷାର୍ଥ କରିବା ଦରକାର। କିନ୍ତୁ ପିଲାମାନେ ପ୍ରତି ମୁହୂର୍ତ୍ତରେ ଭୁଲି ଯାଉଛନ୍ତି, ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ଆମକୁ ଶିକ୍ଷା ଦେଉଛନ୍ତି, ବ୍ରହ୍ମାଙ୍କର ଆତ୍ମା ମଧ୍ୟ ଶିବ ବାବାଙ୍କୁ ମନେ ପକାଉଛି। ବ୍ରହ୍ମା ବିଷ୍ଣୁ ଶଙ୍କର ହେଲେ ସୂକ୍ଷ୍ମ ବତନ ବାସୀ, ବାବା ପ୍ରଥମେ ସୂକ୍ଷ୍ମ ସୃଷ୍ଟି ରଚନା କରୁଛନ୍ତି, ନିର୍ବାଣ ଧାମ ସବୁଠାରୁ ଉଚ୍ଚ ଧାମ ଅଟେ, ଆତ୍ମା ମାନଙ୍କର ନିର୍ବାଣ ଧାମ ସବୁଠାରୁ ଉଚ୍ଚ ଅଟେ। ଏକମାତ୍ର ଭଗବାନଙ୍କୁ ସବୁ ଭକ୍ତମାନେ ସ୍ମରଣ କରୁଛନ୍ତି, କିନ୍ତୁ ତମ ପ୍ରଧାନ ହୋଇଯାଇଥିବା କାରଣରୁ ବାବାଙ୍କୁ ଭୁଲି ଗୋଡ଼ି ପଥର ସମସ୍ତଙ୍କର ପୂଜା କରୁଛନ୍ତି। ଆମେ ଜାଣିଛୁ ଯେ ଯାହା କିଛି ଘଟିଯାଉଛି ସେହି ଅନୁସାରେ ଡ୍ରାମାର ସୁଟିଂ ହୋଇଚାଲିଛି। ଡ୍ରାମାରେ ଥରେ ମାତ୍ର ଯାହା ସୁଟିଂ ହୋଇଥାଏ, ଧରିନିଅ ମଝିରେ କୌଣସି ପକ୍ଷୀ ଆଦି ଉଡ଼ିଗଲା, ତେବେ ତାହାର ହିଁ ଉଡ଼ିବାକୁ ଘଡ଼ି ପୁନରାବୃତ୍ତି ହୋଇ ଚାଲିବ। ପତଙ୍ଗ ଉଡ଼ିଯିବାର ସୁଟିଂ ହୋଇଗଲା, ତେବେ ତାହା ହିଁ ବାରମ୍ବାର ପୁନରାବୃତ୍ତି ହୋଇ ଚାଲିବ। ଏହି ଡ୍ରାମାର ମଧ୍ୟ ସେକେଣ୍ଡକୁ ସେକେଣ୍ଡ ପୁନରାବୃତ୍ତି ହୋଇ ଚାଲିଛି, ସୁଟିଂ ହୋଇ ଚାଲିଛି। ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ତୁମେ ଅଭିନେତା ହୋଇ ସାରା ଡ୍ରାମାକୁ ସାକ୍ଷୀ ହୋଇ ଦେଖୁଛ। ଗୋଟିଏ ଗୋଟିଏ ସେକେଣ୍ଡ ଡ୍ରାମା ଅନୁସାରେ ବିତି ଚାଲିଛି। ପତ୍ର ହଲିଲା, ଡ୍ରାମା ପାସ ହୋଇଗଲା। ଏପରି ନୁହେଁ ଯେ ପତ୍ର ପତ୍ର ଭଗବାନଙ୍କର ନିର୍ଦ୍ଦେଶ ଅନୁସାରେ ଚାଲୁଛି, ନା, ଏସବୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଏବେ ଏ କଥାକୁ ଭଲ ଭାବରେ ବୁଝିବା ଦରକାର। ବାବା ହିଁ ଆସି ରାଜଯୋଗ ଶିଖାଉଛନ୍ତି ଏବଂ ଡ୍ରାମାର ଜ୍ଞାନ ଦେଉଛନ୍ତି। ଚିତ୍ର ମଧ୍ୟ କେତେ ଭଲ ଭଲ ତିଆରି ହୋଇଛି। ସଙ୍ଗମ ଯୁଗରେ ଘଣ୍ଟାର କଣ୍ଟା ଲାଗିଯାଇଛି। କଳି ଯୁଗର ଶେଷ ଓ ସତ୍ୟ ଯୁଗର ଆରମ୍ଭର ଏହା ସଙ୍ଗମ। ଏବେ ପୁରୁଣା ଦୁନିଆରେ ଅନେକ ଧର୍ମ ରହିଛି, ପୁଣି ନୂଆ ଦୁନିଆରେ ଏ ସବୁ ଧର୍ମ ରହିବ ନାହିଁ। ତୁମେ ସନ୍ତାନମାନେ ସର୍ବଦା ଏହିପରି ଭାବ, ଆମକୁ ବାବା ପଢ଼ାଉଛନ୍ତି, ଆମେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟୁ। ଭଗବାନ ଉବାଚ, ମୁଁ ତୁମକୁ ରାଜାମାନଙ୍କର ରାଜା କରାଉଛି। ରାଜାମାନେ ମଧ୍ୟ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥାନ୍ତି, ତେବେ ତାକୁ ପୂଜ୍ୟ କରାଇଲା ବାଲା ମୁଁ ହିଁ ଅଟେ। ଯେଉଁମାନେ ପୂଜ୍ୟ ଥିଲେ ସେହିମାନେ ଏବେ ପୂଜାରୀ ହୋଇଯାଇଛନ୍ତି। ତୁମେ ସନ୍ତାନମାନେ ବୁଝି ଯାଉଛ ଯେ ଆମେ ପୂଜ୍ୟ ଥିଲୁ, ପୁଣି ଆମେ ପୂଜାରୀ ହୋଇଯାଇଛୁ। ବାବା ତ ହେଉନାହାନ୍ତି, ବାବା କହୁଛନ୍ତି ନା ମୁଁ ପୂଜାରୀ ହେଉଛି, ନା ମୁଁ ପୂଜ୍ୟ ହେଉଛି। ସେଥିପାଇଁ ନା ମୁଁ ହାର ପିନ୍ଧୁଛି, ନା ମୋତେ କାହାକୁ ପିନ୍ଧାଇବାକୁ ପଡୁଛି। ତାହେଲେ ମୁଁ କାହିଁକି ଫୁଲକୁ ସ୍ୱୀକାର କରିବି? ତୁମେ ମଧ୍ୟ ଫୁଲକୁ ସ୍ୱୀକାର କର ନାହିଁ। ନିୟମ ଅନୁସାରେ ସେହି ଦେବତାମାନଙ୍କର ଏହି ଅଧିକାର ରହିଛି, କାହିଁକି ନା ତାଙ୍କର ଆତ୍ମା ଏବଂ ଶରୀର ଉଭୟ ପବିତ୍ର। ଦେବତାମାନେ ହିଁ ଫୁଲର ଅଧିକାରୀ ଅଟନ୍ତି। ସ୍ୱର୍ଗରେ ତ ସୁଗନ୍ଧଯୁକ୍ତ ଫୁଲ ରହିବ, ଫୁଲ ରହିଥାଏ ସୁଗନ୍ଧ ଦେବା ପାଇଁ, ପିନ୍ଧିବା ପାଇଁ ମଧ୍ୟ ଫୁଲକୁ ବ୍ୟବହାର କରାଯାଇଥାଏ। ବାବା କହୁଛନ୍ତି ଏବେ ତୁମେ ସନ୍ତାନମାନେ ବିଷ୍ଣୁଙ୍କ ଗଳାର ହାର ହେଉଛ, କ୍ରମାନୁସାରେ ତୁମର ସିଂହାସନରେ ବସିବାକୁ ହେବ, କ୍ରମାନୁସାରେ ତୁମକୁ ସିଂହାସନରେ ବସିବାକୁ ହେବ। କଳ୍ପ ପୂର୍ବରୁ ଯେଉଁମାନେ ଯେତିକି ପୁରୁଷାର୍ଥ କରିଥିଲେ ଏବେ ସେତିକି କରୁଛନ୍ତି ଏବଂ ଆଗକୁ ପୁରୁଷାର୍ଥ କରିବାରେ ଲାଗି ପଡ଼ିବେ, କ୍ରମାନୁସାରେ ତ ରହିବେ। ବୁଦ୍ଧି କହୁଛି ଅମୁକ ପିଲା ବହୁତ ସେବାଧାରୀ ଅଟେ, ଯେପରି ଦୋକାନ ମାନଙ୍କରେ ସେଟ୍ ଥାନ୍ତି, ଭାଗିଦାର ଏବଂ ସନ୍ଦେଶ ବାହକ ମଧ୍ୟ ଥାନ୍ତି। ତଳବାଲାକୁ ମଧ୍ୟ ଉପରକୁ ଉଠିବାକୁ ସୁଯୋଗ ମିଳିଥାଏ, ଏହା ମଧ୍ୟ ସେହିପରି ଅଟେ। ତୁମ ସନ୍ତାନ ମାନଙ୍କୁ ମଧ୍ୟ ମାତା ପିତାଙ୍କର ହୃଦୟ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ତୁମେ ଆଶ୍ଚର୍ଯ୍ୟ ହେଉଛ ମାତା ପିତାଙ୍କ ଠାରୁ ଆଗକୁ କିପରି ଯାଇପାରିବୁ। ବାବା ତ ପରିଶ୍ରମ କରି ପିଲାମାନଙ୍କୁ ଯୋଗ୍ୟ କରାଉଛନ୍ତି ସିଂହାସନର ଅଧିକାରୀ କରାଇବା ପାଇଁ। ସେଥିପାଇଁ କହୁଛନ୍ତି ଏବେ ମୋର ହୃଦୟ ରୂପକ ସିଂହାସନରେ ବିଜୟ ପ୍ରାପ୍ତ କଲେ ତୁମେ ଭବିଷ୍ୟତରେ ସିଂହାସନର ଅଧିକାରୀ ହେବ। ଏବେ ପୁରୁଷାର୍ଥ କର, ଯେପରି ନରରୁ ନାରାୟଣ ହୋଇଯିବ। ଗୋଟିଏ ମାତ୍ର ମୁଖ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି, ପୁଣି ରାଜଧାନୀ ସ୍ଥାପନା ହେଉଛି, ତେବେ ସେଠାରେ ଭିନ୍ନ ଭିନ୍ନ ପ୍ରକାରର ପଦବୀ ରହିଛି। ତୁମକୁ ମାୟାକୁ ଜିତିବା ପାଇଁ ପୁରା ପୁରା ପୁରୁଷାର୍ଥ କରିବାକୁ ହେବ। ପିଲାମାନଙ୍କୁ ଭଲେ ସ୍ନେହର ସହିତ ପାଳନ କର, କିନ୍ତୁ ଟ୍ରଷ୍ଟି ହୋଇ ରୁହ। ଭକ୍ତି ମାର୍ଗରେ କହୁଥିଲ ନା, ପ୍ରଭୁ ଏସବୁ ଆପଣଙ୍କର ଦାନ ଅଟେ, ଆପଣଙ୍କର ସମ୍ପତ୍ତି ଆପଣ ନେଇଗଲେ, ତେଣୁ ଏଥିରେ କାନ୍ଦିବାର କୌଣସି କଥା ନାହିଁ। କିନ୍ତୁ ଏହା ତ ହେଉଛି ହିଁ କାନ୍ଦିବାର ଦୁନିଆ। ମନୁଷ୍ୟମାନେ ବହୁତ କାହାଣୀ ଶୁଣାଇଥାନ୍ତି, ମୋହଜିତ ରାଜାଙ୍କର କଥା ମଧ୍ୟ ଶୁଣାଇଥାନ୍ତି। ଏହାକୁ ଶୁଣିବା ଦ୍ୱାରା ପୁଣି କୌଣସି ଦୁଃଖର ଅନୁଭବ ହୋଇନଥାଏ। ଗୋଟିଏ ଶରୀର ତ୍ୟାଗ କରି ଯାଇ ଆଉ ଗୋଟିଏ ଶରୀର ନେଲା, ସେଠାରେ କେବେ କୌଣସି ରୋଗ ଆଦି ହେବ ନାହିଁ। ସଦା ସୁସ୍ଥ ନିରୋଗୀ ଶରୀର ଏକୋଇଶ ଜନ୍ମ ପାଇଁ ରହିବ। ପିଲାମାନଙ୍କୁ ସବୁ ସାକ୍ଷାତକାର ହେଉଛି। ସେଠାକାର ନୀତି ପ୍ରଥା କଣ ରହିଛି, କିପରି ପୋଷାକ ପିନ୍ଧୁଛନ୍ତି, ସ୍ୱୟମ୍ବର ଆଦି କିପରି ହେଉଛି, ସବୁକିଛି ପିଲାମାନେ ସାକ୍ଷାତକାର କରିଛନ୍ତି। ସେହି ଅଭିନୟ ସବୁ ବିତିଗଲାଣି। ସେ ସମୟରେ ଏତେ ଜ୍ଞାନ ନଥିଲା। ଏବେ ଦିନକୁ ଦିନ ତୁମ ସନ୍ତାନମାନଙ୍କ ପାଖକୁ ବହୁତ ଶକ୍ତି ଆସି ଚାଲିଛି। ଏହା ସବୁ ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଆଶ୍ଚର୍ଯ୍ୟ ଅଟେ ନା, ପରମପିତା ପରମାତ୍ମାଙ୍କର ଶେଷ ଅଭିନୟ କେତେ ଶ୍ରେଷ୍ଠ। ନିଜେ ବସି ବୁଝାଉଛନ୍ତି, ଭକ୍ତି ମାର୍ଗରେ ମଧ୍ୟ ଉପରେ ବସି ମୁଁ କେତେ କାମ କରୁଛେ, କଳ୍ପରେ ଗୋଟିଏ ଥର ହିଁ ତଳକୁ ଆସୁଛେ। ନିରାକାରଙ୍କର ବହୁତ ପୂଜାରୀ ମଧ୍ୟ ଅଛନ୍ତି, କିନ୍ତୁ ନିରାକାର ପରମାତ୍ମା କିପରି ଆସି ପାଠ ପଢାଉଛନ୍ତି ଏ ଜ୍ଞାନ ଗୁପ୍ତ କରିଦେଇଛନ୍ତି। ଗୀତାରେ ମଧ୍ୟ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି, କିନ୍ତୁ ନିରାକାରଙ୍କ ସହିତ ସମସ୍ତଙ୍କର ସ୍ନେହ ସମ୍ବନ୍ଧ ତୁଟି ଯାଇଛି। ପରମାତ୍ମା ହିଁ ଆସି ସହଜ ଯୋଗ ଶିଖାଇ ଦୁନିଆକୁ ବଦଳାଉଛନ୍ତି, ତେଣୁ ଦୁନିଆ ପରିବର୍ତ୍ତନ ହେଉଛି, ଯୁଗର ପୁନରାବୃତ୍ତି ହୋଇ ଚାଲିଛି। ଏହି ଡ୍ରାମାର ଚକ୍ରକୁ ଏବେ ତୁମେ ବୁଝିଗଲଣି। ମନୁଷ୍ୟ କିଛି ହେଲେ ଜାଣିନାହାନ୍ତି, ସତ୍ୟ ଯୁଗରେ ଦେବୀ ଦେବତାମାନଙ୍କୁ ମଧ୍ୟ ଜାଣିନାହାନ୍ତି, କେବଳ ଦେବତାମାନଙ୍କର ପ୍ରତୀକ ରହିଯାଇଛି। ତେଣୁ ବାବା ବୁଝାଉଛନ୍ତି ସର୍ବଦା ଏହିପରି ଭାବ ଯେ ଆମେ ଶିବ ବାବାଙ୍କର ଅଟୁ। ଶିବ ବାବା ଆମକୁ ପାଠ ପଢାଉଛନ୍ତି, ଶିବ ବାବା ହିଁ ବ୍ରହ୍ମାଙ୍କ ଦ୍ୱାରା ସର୍ବଦା ଶିକ୍ଷା ଦେଉଛନ୍ତି। ଶିବ ବାବାଙ୍କର ସ୍ମୃତିରେ ରହିଲେ ପୁଣି ବହୁତ ମଜା ଲାଗିବ। ଏହିପରି ଈଶ୍ୱରୀୟ ପିତା କିଏ, ସେ ପିତା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି, ସଦ୍ଗୁରୁ ମଧ୍ୟ ଅଟନ୍ତି। କେତେକ ପିତା ପିଲାମାନଙ୍କୁ ପାଠ ମଧ୍ୟ ପଢାଇଥାନ୍ତି, ତେବେ ସେ ନିଶ୍ଚିନ୍ତ କହିବେ ଯେ ଆମର ଇଏ ପିତା ଶିକ୍ଷକ ମଧ୍ୟ ଅଟନ୍ତି, କିନ୍ତୁ ସେହି ପିତା ଗୁରୁ ମଧ୍ୟ ହେବେ ଏପରି ହୋଇପାରିବ ନାହିଁ। ହଁ, ଶିକ୍ଷକ ହୋଇପାରିବେ, କିନ୍ତୁ ପିତାଙ୍କୁ ଗୁରୁ ବୋଲି କେବେ ବି କହିପାରିବା ନାହିଁ। ବ୍ରହ୍ମା ବାବାଙ୍କର ଲୌକିକ ପିତା ମଧ୍ୟ ଶିକ୍ଷକ ଥିଲେ, ପାଠ ପଢାଉଥିଲେ, ସେ ହେଲେ ଲୌକିକ ପିତା ଓ ଶିକ୍ଷକ। ଇଏ ହେଉଛନ୍ତି ସାରା ବିଶ୍ୱର ପିତା ଓ ଶିକ୍ଷକ। ତୁମେ ନିଜକୁ ଈଶ୍ୱରୀୟ ଛାତ୍ର ବୋଲି ଭାବିବ ତ ଅହୋ ସୌଭାଗ୍ୟ, ଈଶ୍ୱର ପିତା ପାଠ ପଢାଉଛନ୍ତି, କେତେ ସ୍ପଷ୍ଟ କଥା। ତେବେ କେତେ ମିଠା ବାବା ଅଟନ୍ତି, ଭଲ ଜିନିଷ ବହୁତ ମନେ ପଡିଥାଏ। ଯେପରି ପ୍ରେମିକ ପ୍ରେମିକାଙ୍କର ପରସ୍ପର ସହିତ ପ୍ରେମ ରହିଥାଏ, ତାଙ୍କର ପ୍ରେମ ବିକାର ପାଇଁ ନୁହେଁ, କେବଳ ପରସ୍ପରକୁ ଦେଖୁଥାନ୍ତି, ତୁମର ହେଲା ଆତ୍ମାମାନଙ୍କର ପରମାତ୍ମା ପିତାଙ୍କ ସହିତ ଯୋଗ। ଆତ୍ମା କହୁଛି ବାବା କେତେ ଜ୍ଞାନର ସାଗର ପ୍ରେମର ସାଗର ଅଟନ୍ତି, ଏହି ପତିତ ଦୁନିଆ ପତିତ ଶରୀରରେ ଆସି ଆମକୁ କେତେ ଶ୍ରେଷ୍ଠ କରାଉଛନ୍ତି। ଗାୟନ ମଧ୍ୟ ରହିଛି, ମନୁଷ୍ୟ ସେ ଦେବତା କିଏ କରତ ନ ଲାଗେ ବା, ଗୋଟିଏ ସେକେଣ୍ଡରେ ବୈକୁଣ୍ଠକୁ ଯାଉଛନ୍ତି, ଗୋଟିଏ ସେକେଣ୍ଡରେ ମନୁଷ୍ୟରୁ ଦେବତା ହୋଇଯାଉଛନ୍ତି, ଏହା ହିଁ ଲକ୍ଷ୍ୟ ଉଦ୍ଦେଶ୍ୟ ଅଟେ। ସେଥିପାଇଁ ପାଠ ପଢିବା ଆବଶ୍ୟକ। ଗୁରୁ ନାନକ ମଧ୍ୟ କହିଥିଲେ ମୁତ୍ ପଲିତ କପଡ ଧୋଏ, ବିକାର ଯୁକ୍ତ ବସ୍ତ୍ରକୁ ସଫା କର। ଏଠାରେ ଲକ୍ଷ୍ୟ ରୂପୀ ସାବୁନ ରହିଛେ ନା, ବାବା କହୁଛନ୍ତି ମୁଁ କେତେ ଭଲ ଧୋବି ଅଟେ, ତୁମର ବସ୍ତ୍ର ତୁମର ଆତ୍ମା ଏବଂ ଶରୀରକୁ କେତେ ଶୁଦ୍ଧ କରାଉଛେ। ତେବେ ଦାଦାଙ୍କୁ କେବେ ହେଲେ ମନେ ପକାଇବାର ନାହିଁ, ଏହି ସବୁ କାର୍ଯ୍ୟ ଶିବ ବାବାଙ୍କର ଅଟେ, ତାଙ୍କୁ ହିଁ ମନେ ପକାଅ। ବ୍ରହ୍ମାଙ୍କ ଠାରୁ ଶିବ ବାବା ମଧୁମୟ ଅଟନ୍ତି। ଶିବ ବାବା ଆତ୍ମାକୁ କହୁଛନ୍ତି ତୁମେ ଆଖି ଦ୍ୱାରା ଏହି ବ୍ରହ୍ମାଙ୍କ ରଥକୁ ଦେଖୁଛ, କିନ୍ତୁ ତୁମେ ୟାଦ ଶିବ ବାବାଙ୍କୁ କର। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ତୁମକୁ କୌଡ଼ିରୁ ହୀରା ତୁଲ୍ୟ କରାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ପଏଣ୍ଟ, ବାବାଙ୍କର ହୃଦୟ ରୂପୀ ସିଂହାସନକୁ ଜିତିବା ପାଇଁ ପୁରୁଷାର୍ଥ କରିବାକୁ ହେବ। ପରିବାର ଭିତରେ ଟ୍ରଷ୍ଟି ବା ନିମିତ୍ତ ପଣିଆର ସ୍ମୃତିରେ ରହି ସ୍ନେହର ସହିତ ସମସ୍ତଙ୍କୁ ଚଲାଇବାକୁ ହେବ, ଭୋଜିତ ହେବାକୁ ପଡିବ। ଦୁଇ ନମ୍ବର, ଯୋଗ ବଳ ଦ୍ୱାରା ଆତ୍ମାକୁ ସ୍ୱଚ୍ଛ ଅର୍ଥାତ୍ ପବିତ୍ର କରିବାକୁ ହେବ। ଏହି ଆଖି ଦ୍ୱାରା ସବୁକିଛି ଦେଖୁଥିଲେ ମଧ୍ୟ ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିବାକୁ ହେବ। ଏଠାରେ ନିଜ ପାଇଁ କୌଣସି ଫୁଲହାର ସ୍ୱୀକାର ନ କରି ନିଜେ ସୁଗନ୍ଧିତ ଫୁଲ ଭଳି ହେବାକୁ ପଡିବ। ବରଦାନ, ପ୍ରାଲବ୍ଧ ପାଇବାର ଇଚ୍ଛାକୁ ତ୍ୟାଗ କରି ତୀବ୍ର ପୁରୁଷାର୍ଥ କରୁଥିବା ଶ୍ରେଷ୍ଠ ପୁରୁଷାର୍ଥୀ ଭବ। ବିସ୍ତାର, ଶ୍ରେଷ୍ଠ ପୁରୁଷାର୍ଥୀ ସେହିମାନଙ୍କୁ କୁହାଯିବ ଯେଉଁମାନେ ପୁରୁଷାର୍ଥର ପ୍ରାଲବ୍ଧକୁ ଭୋଗ କରିବାର ଇଚ୍ଛା ରଖନ୍ତି ନାହିଁ। ଯେଉଁଠାରେ ଇଚ୍ଛା ରହିଥାଏ ସେଠାରେ ସ୍ୱଚ୍ଛତା ସମାପ୍ତ ହୋଇଯାଏ, ଏବଂ ସ୍ୱଚ୍ଛତା ଅର୍ଥାତ୍ ବହୁତ ଭାବିଲାବାଲା ହୋଇଯାଆନ୍ତି। ସ୍ୱଚ୍ଛତା ଅର୍ଥାତ୍ ବହୁତ ଭାବିଲାବାଲା ହୋଇଯାଆନ୍ତି। ଯେଉଁମାନେ ଏହିଠାରେ ହିଁ ପ୍ରାଲବ୍ଧ ଭୋଗ କରିବାର ଇଚ୍ଛା ରଖିଥାନ୍ତି ସେମାନେ ନିଜର ଭବିଷ୍ୟତର ରୋଜଗାର ଜମା କରିବାରେ କମି କରିଦିଅନ୍ତି। ସେଥିପାଇଁ ଇଚ୍ଛା ରଖିବା ପରିବର୍ତ୍ତେ ଆଚ୍ଛା ଅର୍ଥାତ୍ ଭଲ ଶବ୍ଦକୁ ମନେ ରଖ। ଶ୍ରେଷ୍ଠ ପୁରୁଷାର୍ଥୀ ସର୍ବଦା ବେଦାଗ ହେବା ପାଇଁ ପୁରୁଷାର୍ଥ କରିଥାଏ, କୌଣସି କଥାରେ ସେ ଫେଲ୍ ହୋଇନଥାନ୍ତି। ସ୍ଲୋଗାନ, ସାଧନ ଗୁଡ଼ିକୁ ପଦ୍ମ ଫୁଲ ଭଳି ହୋଇ ବ୍ୟବହାର କର, କାହିଁକି ନା ଏଗୁଡ଼ିକ ତୁମର କର୍ମଯୋଗର ଫଳ ଅଟେ। ଅବ୍ୟକ୍ତ ଇଶାରା, ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ସର୍ବସ୍ୱ ତ୍ୟାଗୀ ପିଲାମାନଙ୍କ ଭିତରେ ମୁଖ୍ୟ ରୂପରେ ସରଳତା ଏବଂ ସହନଶୀଳତା ଗୁଣ ନିଶ୍ଚିନ୍ତ ଥିବ। ଏହିଭଳି ପିଲାମାନେ ନିଜେ ସର୍ବଦା ହର୍ଷିତ ରହିଥାନ୍ତି ଏବଂ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି। ସେମାନେ ପରସ୍ପରର ସ୍ନେହୀ ହୋଇଥାନ୍ତି। ଯଦି ସରଳତା ନାହିଁ ତେବେ ସ୍ନେହ ମଧ୍ୟ ରହିପାରିବ ନାହିଁ। ଯେପରି ସାକାର ରୂପରେ ବ୍ରହ୍ମା ବାବାକୁ ଦେଖୁଛ, ଯେପରି ଜ୍ଞାନୀ ସେହିପରି ସରଳ ସ୍ୱଭାବ। ବୟସ୍କଙ୍କ ସହିତ ବୟସ୍କ ପିଲାମାନଙ୍କ ସହିତ ପିଲା। ଓମ୍ ଶାନ୍ତି।